श्रीमद् भागवतम अष्टम स्कंद तृतीय अध्याय श्लोक 7। दिद्रीक्ष भोजस्य पदं सुमंगलं विमुक्त संगामनया सुसाधव चरन्त्य लोकव्रतम अभ्रणं वने भूतात्म भूताश्रुधः समी गतिः। जो गजेन्द्र स्तुति करसंती से अपूर्व श्लोक जो कहगला जे से भगवान को देवता माने जानी पारु नहांती, ऋषि माने जानी पारु नहांती, आउ साधारण जंतु मान कथा कौन कह। तेणु से प्रसंग रे वर्तमान गजेन्द्र कहते जे जानवर उपाय रही कि जानती दर्शन करार उपाय कि दिद्रिक्षवो जस्य पदं सुमंगलम पद तांकर जो रही स्थान रही से भगवान जो स्थिति अच्छा मंगलमय स्थिति मंगलमय पद मंगल प्रदान करिव अमंगल जगत रे से मंगल प्रदान करिव। तेणु से होंगे मंगलमय भौतिक जगत हूँ अमंगलमय जो जन्म मृत्यु जरा व्याधि दुख दुसांग दर्शनम अनेक प्रकार अमंगल रही तार हिसाब करनि भाग विभक्त कर आदि भौतिक आदि दैविक आध्यात्मिक त्रिताप त्रितापे दग्धीभूत होचे अमंगलमय जगत। तेणु यही अमंगलमय जगत रे भगवान का पाद पद्म होचे मंगलमय भगवान पाद पद्म जो मैंने आश्रय नहीं भाव वर्षा ऋतु वर्षा हो किंतु जो मैंने छतार आश्रय नेषार मुक्ति पाँच भाव भौतिक जगत को कहु पदंग पदंग जद पदा दशम स्कंद 14 अध्याय ब्रह्मा तक स्तुति कही भौतिक जगत एभली जो प्रति पद विपद रही निजे गजेन्द्र अनुभव कर चिंता कर पार नी विपद आँच किंतु से विपद आँचगला किंतु भगवान एभली जहाँ शरण से पाद पद्म आश्रय ने विपद न था पदम पदम जद विपदा न तेषा आ विपद आसने दूर हो विपद को भगवान दूर कर दिखते एमती गजेन्द्र विपद को दूर करेंगे भगवान भगवान मंगल प्रदान करेंगे। तेणु समस्ते से मंगलमय पदर अन्वेषण करती दर्शन करने चाहती विशेष भाव विमुक्त संज्ञा विमुक्त संज्ञा ये आसक्ति जो मैंने मुक्त विशेष भाव मुक्त भौतिक आसक्ति जो मैंने मुक्त भौतिक जगत रे जो रही स्त्री पिला छुआ इत्यादि जो आसक्ति रही आसक्ति समस्त रही कि विशेष भाव जो मैंने ये आसक्ति मुक्त है विमुक्त संज्ञा मुनय जीवन मुनि जीवन मननशील व्यक्ति ए मुनयर अनेक अर्थ रही मुनिर अनेक अर्थ रही विशेष भाव आत्माराम श्लोक महाप्रभु तार व्याख्या कर आत्मरामश्च मुनयो निर्गंता अपि उरुक्रमे कुर्वन्ती अहैतुकीं भक्ति मितं बोध गुण हरि आत्माराम हंतु बा मुनि हंतु मननशील आम सब मन मन कौन ना कौन चिंता करुचे किंतु जो मैंने भगवान भक्त से मैंने सब मनरे भगवान कर चिंता करती से भगवद गीतार अंतिम भगवान कहले मन मत चिंता कर ये हूँ भगवद गीतार अंतिम ज्ञान सर्वश्रेष्ठ ज्ञान सर्वगुह्यतम ज्ञान मनमना भव मनर मत चिंता कर। मद भक्तो मोर भक्त हुआ मद जाजी मोर पूजा कर मां नमस्कुरु मते प्रणाम कर नमस्कार कर। ଏଇଟା କରିବା ଦ୍ୱାରା ଆମେ ହିଁ ଉପକୃତ ହେବା। ତେଣୁ ଦୁଇ ସ୍ଥାନରେ ଏ କଥା କହିଲେ, ନବମ ଅଧ୍ୟାୟ ଚଉତିରିଶ ଶ୍ଳୋକରେ କହିଲେ, ପୁଣି ଅଠର ଅଧ୍ୟାୟରେ ମଧ୍ୟ କହିଲେ ପଞ୍ଚଷଠି ଶ୍ଳୋକରେ। ଇଏ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ ପ୍ରଦାନ କଲେ। ମନ୍ମନା ଭବ ମଦ ଭକ୍ତ ମଦ ଜାଜି ମାଁ ନମସ୍କୁରୁ, ଏଇ ଚାରୋଟି ଯଦି ଆମେ କରିବା ମାଁ ମେବ ଏସସି, ଏଥିରେ କୌଣସି ସନ୍ଦେହ ନାହିଁ, ନିଶ୍ଚିନ୍ତ ଭାବରେ ଆମେ ଭଗବାନ ପାଖକୁ ଯିବା। ନବମ ଅଧ୍ୟାୟରେ କହିଲେ ମାଁ ମେବ ଏସସି ଯୁକ୍ତି ମହାତ୍ମା ନା ମତପରାୟଣ, ଯେହେତୁ ସେମାନେ ମୋର ମୋ ସହିତ ଯୁକ୍ତ ହୋଇଛନ୍ତି, ତେଣୁ ସେମାନେ ନିଶ୍ଚିନ୍ତ ଭାବରେ ମୋ ପାଖକୁ ଆସିବେ। ଏବଂ ଏଇ ଅଠର ଅଧ୍ୟାୟରେ ପଞ୍ଚଷଠି ଶ୍ଳୋକରେ କହିଲେ ସତ୍ୟଂ ତେ ପ୍ରତିଜାନେ ପ୍ରିୟସିମି, ତମେ ଯେହେତୁ ମୋର ପ୍ରିୟ ସେଥିପାଇଁ ମୁଁ ତୁମକୁ ପ୍ରତିଜ୍ଞା କରି କହୁଛି ଏଇଟା ସତ୍ୟ। ମନରେ ଯଦି ଆମେ ଭଗବାନ ଚିନ୍ତା କରିପାରିବା, ତେଣୁ ମନରେ ମନର ରହିଛି ତପସ୍ୟା ରହିଛି, ସତର ଅଧ୍ୟାୟରେ ମନର ତପସ୍ୟା କୁହାଯାଇଛି। ମନରେ ଶ୍ରଦ୍ଧା ବ୍ୟସନ ଚେବ ବାଙ୍ଗମୟ ତପ ଉଚ୍ଚତେ, ଏଇଟା ବାଚିକ ତପସ୍ୟା। ମାନସିକ ତପସ୍ୟା ହେଉଛି ଯେ ସବୁବେଳେ ମାନସିକ ତପସ୍ୟା, ମାନସିକ ତପସ୍ୟା ହେଉଛି ମନ ପ୍ରସାଦ ସୌମ୍ୟତମ ମୌନମାତ୍ମା ବିନିଗ୍ରହ ଭାବ ସଂଶୋଧି ଇତ୍ୟତ ତପ ମାନସ ନୃତ୍ୟତେ। ମନରେ ସବୁବେଳେ ପ୍ରସାଦ, ମନରେ ଯେକୌଣସି ପରିସ୍ଥିତିରେ ମନରେ ଯଦି ଆମେ ସନ୍ତୋଷ ଭାବ ପ୍ରାପ୍ତ ହେବା, ତାହେଲେ ଇଏ ଗୋଟେ ମନର ତପସ୍ୟା। ମୌନ ମୌନୀ ରହିବା ମଧ୍ୟ ଗୋଟେ ମନର ତପସ୍ୟା। ତେଣୁ ବିଶେଷ ଭାବରେ ମୌନୀ ସେମାନଙ୍କ ପାଇଁ କୁହାଯାଇଛି ଯେଉଁମାନେ ଭଗବାନ କଥା କହିପାରିବେ ନାହିଁ, କିନ୍ତୁ ଯେଉଁମାନେ ଭଗବାନ କଥା କହିବେ ସେମାନଙ୍କୁ ମଧ୍ୟ ମୁନି ବୋଲି କୁହାଯିବ। ତେଣୁ ଏଇଭଳି ଭାବରେ ମୁନିମାନେ ସୁସାଧବ, ଯେଉଁମାନେ ସାଧୁ ପ୍ରକୃତ ସାଧୁ, ଯେଉଁମାନେ ସୁସାଧବ, ସାଧୁର ସଂଖ୍ୟା ଭଗବାନ ଭଗବତ ଗୀତାରେ ଦେଇଛନ୍ତି। ଅପିଚେତ ଶୁଦ୍ରାଚାରୁ ଭଜତି ମା ମନନ୍ୟ ଭାଗ ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ହୋଇସ। ସେ ହେଉଛି ପ୍ରକୃତ ସାଧୁ, ଯେଉଁମାନେ ଭଗବାନଙ୍କର ଭଜନ କରନ୍ତି, ଅନନ୍ୟ ଭାବରେ ଭଗବାନଙ୍କର ଭଜନ କରନ୍ତି, ତେଣୁ ସେମାନଙ୍କୁ ସାଧୁ ବୋଲି କୁହାଯିବ। ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ହୋଇସ, ତାକୁ ବୁଝିବାକୁ ପଡ଼ିବ ଯେ ସେ ପ୍ରକୃତରେ ଠିକ୍ ସ୍ଥାନରେ ଅଛନ୍ତି। ଯଦିଓ ସିଏ ତାଙ୍କର ପଥଚ୍ୟୁତ ହୋଇଯାଇଥିଲେ, ଶୁଦ୍ରାଚାରୀ ଥିଲେ, ବର୍ତ୍ତମାନ ସେ ସାଧବ ହୋଇଗଲେ, କାହିଁକି ନା ଭଗବାନ ଭଜନ କଲେ। ତେଣୁ ଏହିଭଳି ଭାବରେ ଚରନ୍ତି ଅଲୌକ ବ୍ରତ ଅବ୍ରଣଂ ବନେ, ତେଣୁ ସେମାନେ ଏହିଭଳି ଭାବରେ ଅଲୌକ ବ୍ରତ, ଲୌକ ବ୍ରତ ବିଭିନ୍ନ ପ୍ରକାର ବ୍ରତ ରହିଛି। ବିଶେଷ ଭାବରେ ବ୍ରହ୍ମଚାରୀ ଗୋଟେ ବ୍ରତ ରହିଛି, ବ୍ରହ୍ମଚାର ବର୍ଣ୍ଣାଶ୍ରମ ଚାରବତା, ଇଏ ଗୋଟେ ବ୍ରତ, ଚାରି ଆଶ୍ରମ, ଇଏ ଗୋଟେ ବ୍ରତ ରହିଛି। କିନ୍ତୁ ଜଣେ ଆଚାର୍ଯ୍ୟ କହୁଛନ୍ତି ଯେଉଁମାନେ ଆର ଉର୍ଦ୍ଧ୍ୱରେ ଯେଉଁ ଭାଗବତ ଧର୍ମକୁ ଆଶ୍ରୟ ନେଇଛନ୍ତି, ଇଏ ହେଉଛି ଅଲୌକ ବ୍ରତ। ତେଣୁ ଏଇ ଅଲୌକ ବ୍ରତ ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ନେଇଛନ୍ତି, ତେଣୁ ସେମାନେ ଅବ୍ରଣଂ ବନେ, ଅବ୍ରଣଂ ଭାଗବତ ଏଭଳି ଗୋଟେ ଧର୍ମ, ଭାଗବତ ବ୍ରତ ବା ଭାଗବତ ଧର୍ମ ଏଭଳି ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଧାବନ ନିମିଲ୍ୟବା ନେତ୍ରେ ନ ସ୍ଖଳେ ନ ପତେ ଦିହ, ନିମିଲ୍ୟବା ନେତ୍ରେ ଆଖି ବୁଝିକିରି ଚାଲିଲେ ମଧ୍ୟ ଧାବନ
ନା ସ୍ଖଳେ ନା ପତେ ଦିହ, ତାଙ୍କର ସ୍ଖଳନ ହେବ ନାହିଁ।
ଆଉ ପତନ କଥା କ'ଣ କୁହାଯିବ? ଇଏ ହେଉଛି ଭାଗବତ ଧର୍ମ, ଇଏ ହେଉଛି ଭାଗବତ ବ୍ରତ। ଭାଗବତ ଧର୍ମ ବିଷୟରେ ଯେତେବେଳେ କହୁଛନ୍ତି ନବଯୋଗେନ୍ଦ୍ର ଭାଗବତ ଏକାଦଶ ସ୍କନ୍ଧରେ ରାଜା ନିମିକୁ କହୁଛନ୍ତି, ସେତେବେଳେ ସେ କହୁଛନ୍ତି ଯେବେ ଭଗବତା ପ୍ରୋକ୍ତା ଉପାୟ ଆତ୍ମଲବ୍ଧାଏ ଅଞ୍ଜ ପୁଷା ଅବିଦୁଷା ତେବେ ଭାଗବତା ନିହିତା ଯା ନାସ୍ତାୟ ନରରାଜନ୍ ନ ବ୍ରହ୍ମାଦ୍ୟେତ କରିଛି ଧାବନ ନିମିଲ୍ୟବା ନେତ୍ରୀ ନ ସ୍ଖଳେତ ନ ପତେ ଦିହ। ଏ ଭାଗବତ ଧର୍ମ ଏଭଳି ଯେଉଁଟା ଭଗବାନ କହିଛନ୍ତି, କ'ଣ ପାଇଁ ଏଇଟା କହିଛନ୍ତି ନା ଉପାୟ ଆତ୍ମଲବ୍ଧ ହେ, ଆତ୍ମାକୁ ଅନୁଭବ କରିବା ପାଇଁ, ଆତ୍ମାକୁ ଆତ୍ମଜ୍ଞାନ ହେବା ପାଇଁ, ଆତ୍ମଜ୍ଞାନ ହେବା ପାଇଁ ଇଏ ଭାଗବତ ଧର୍ମ ଏଭଳି ଅଞ୍ଜ ବହୁତ ସହଜରେ ଜଣେ ଭାଗବତ ଧର୍ମ ଆଚରଣ କରିପାରିବେ। ପୁଂସା ମନୁଷ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଭାଗବତ ଧର୍ମ, ଏବଂ ଅବିଦୁଷା ଯେଉଁମାନେ ଜ୍ଞାନୀ ବ୍ୟକ୍ତି ନୁହନ୍ତି ଅବିଦୁଷା ସେମାନେ ମଧ୍ୟ ଏ ଭାଗବତ ଧର୍ମକୁ ଆଚରଣ କରିପାରିବେ। ଅଞ୍ଜ ପୁଂସା ଅବିଦୁଷା ତେବେ ଭାଗବତା ନିହିତା, ନିଶ୍ଚିତ ଭାବରେ ସେ ହେଉଛି ଭାଗବତ ଧର୍ମ। ଯେଉଁ ଭାଗବତ ଧର୍ମ ଏଭଳି ଜାନ ଆସ୍ଥାୟ ନର ରାଜନ, ଯେଉଁ ଭାଗବତ ଧର୍ମର ଆଶ୍ରୟ ନେଲେ ନ ପ୍ରମାଦିତ କରିଛି, ବଦ୍ଧ ଜୀବର ଯେଉଁ ଚାରୋଟି ଦୋଷ ରହିଛି ଭ୍ରମ ପ୍ରମାଦ ବିପ୍ରଲିପ୍ସା କରଣା ପାଟବ, ତେଣୁ ପ୍ରମାଦ କହିଲେ ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ ବୋଲି ଭାବିବା, ଇଏ ହେଉଛି ପ୍ରମାଦ। କିନ୍ତୁ ଭଗବାନଙ୍କର ଭାଗବତ ଧର୍ମର ଆଶ୍ରୟ ନେଲେ ତାର ଆଉ କୌଣସି ଭୁଲ ନାହିଁ, ପ୍ରମାଦ ନାହିଁ, ନ ପ୍ରମାଦିତ କରିଛି। ଧାବନ ନିମିଲ୍ୟବା ନେତ୍ରୀ ନ ସ୍ଖଳେ ନ ପତେ ଦିହ, ଏବଂ ଏ ଭାଗବତ ଧର୍ମ ଏଭଳି ଅଞ୍ଜ ପୁଷା ଅବିଦୁଷା ଯା ନାସ୍ତାଏ ନର ରାଜନ୍ ନ ପ୍ରମାଦିତ କରିଚିତ ଧାବନ ନିମିଲ୍ୟବା ନେତ୍ରେ, ଆଖି ବୁଝିକିରି ଧାଇଁଲେ ମଧ୍ୟ ଭାଗବତ ଧର୍ମ ଭାଗବତ ରାସ୍ତାରେ, ଏ ଭାଗବତ ଧର୍ମ ଲୋକ ରାସ୍ତାରେ ତାଙ୍କର ସ୍ଖଳନ ହେବ ନାହିଁ। ଏହା ପତନ କଥା କେଉଁଠି ଉଠୁଛି? କେମିତି ଆଖି ବୁଝିକି ଧାଇଁବା ନା? ଏ ଯେଉଁ ରହିଛି ବିଭିନ୍ନ ଆଚାର୍ଯ୍ୟମାନେ କହିଛନ୍ତି ବିଭିନ୍ନ ଯେଉଁ ରହିଛି ନିୟମ ସବୁ ରହିଛି, ନିୟମରୁ ଯଦି ମଧ୍ୟ କିଛି ଉଲ୍ଲଂଘନ ହୋଇଗଲା ମଧ୍ୟ ତଥାପି ତାଙ୍କର ସ୍ଖଳନ ବା ପତନ ହେବ ନାହିଁ। ତେଣୁ ଯେଉଁମାନେ ପ୍ରକୃତରେ ସାଧୁ ସୁସାଧବ, ଯେଉଁମାନେ ମୁନି ମନଶୀଳ ବ୍ୟକ୍ତି, ସେମାନେ ବିମୁକ୍ତ ସଂଜ୍ଞା ଏସବୁ କିଛି ତ୍ୟାଗ କରନ୍ତି। ଭାଗବତମର ତୃତୀୟ ସ୍କନ୍ଧରେ ପଚିଶ ଅଧ୍ୟାୟରେ ଯେତେବେଳେ ସାଧୁର ଲକ୍ଷଣ ପଚାରିଛନ୍ତି, ମା ଦେବତୀ ପଚାରିଛନ୍ତି, ସେ ସାଧୁର ଲକ୍ଷଣରେ କପିଳଦେବ କଥା କହିଛନ୍ତି। କାହିଁକି ସାଧୁର ଲକ୍ଷଣ ପଚାରିଲେ ନା? ମାଆଙ୍କୁ ଯେତେବେଳେ ଜୀବନର ଶ୍ରେଷ୍ଠ ସ୍ଥିତି ଲାଭ କରିବା ପାଇଁ କହୁଛନ୍ତି କପିଳଦେବ, ସେତେବେଳେ ସେ କହୁଛନ୍ତି ଚେତ କୈଳାସ୍ୟ ବନ୍ଧାୟ ମୁକ୍ତୈ ଚାତ୍ମନ ମତମ ଗୁଣୀଷୁ ଶକ୍ତଂ ବନ୍ଧାୟ ରତଂ ବା ପୁଂସି ମୁକ୍ତୈ। ଏଇ ଯେଉଁ ଆମର ମନ ରହିଛି, ଏ ମନଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଏ ଆମକୁ ବନ୍ଧନରେ ପକେଇବ, ଏ ଆମକୁ ମୁକ୍ତି ମଧ୍ୟ କରେଇଦେବ। ଚେତ କୈଳାସ୍ୟ ବନ୍ଧାୟ ମୁକ୍ତୈ ଚାତ୍ମନ ମତମ ଗୁଣୀଷୁ ଶକ୍ତଂ ବନ୍ଧାୟ, ଏଇ ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହିଛି ଏଇ ଗୁଣରେ ସେ ବନ୍ଧା ହେଇକି ରହିଛି, ଗୁଣେଶ ଶକ୍ତ ବନ୍ଧାଏ। କିନ୍ତୁ ଏଇ ଚେତ ଏଇ ମନଟାକୁ ଯଦି ରତଂ ବା ପୁଂସି ଭଗବାନ ପାଖରେ ଲଗେଇଦେବା ତାହେଲେ ଆମକୁ ମୁକ୍ତି ପଦକୁ ନେଇଯିବ। ତେଣୁ ଏଇ ଯେଉଁ ବନ୍ଧନ ରହିଛି, ଏ ପ୍ରସଙ୍ଗମ ଅଜରଂ ପାସ, ଏ ଯେଉଁ ବନ୍ଧନ ବା ଆସକ୍ତି ଭୌତିକ ଜଗତଟି ରହିଛି, ଆମେ ବୁଢ଼ା ହେଲେ ମଧ୍ୟ ସେ ଆସକ୍ତି ବୁଢ଼ା ହେବ ନାହିଁ। ଅଜରଂ ପାସ ଆତ୍ମନୋ କବେଉ ବିଧୁ, ଯେଉଁମାନେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଜାଣିଛନ୍ତି ସେମାନେ ଏ କଥା କହିବେ, ଆତ୍ମନ କଭବି ବିଦୁ। ଗୁଣେଷୁ ଯେଉଁ ରହିଛି ପ୍ରସଙ୍ଗମ ଅଜରଂ ପାସମ ଆତ୍ମନ କଭବି ବିଦୁ ସ ଏବ ସାଧୁ ସୁକୃତ। ଏ ଆସକ୍ତିକୁ ଆମେ ତ୍ୟାଗ କରିପାରିବା ନାହିଁ, କିନ୍ତୁ ସେଇ ଆସକ୍ତିକୁ ଯଦି ସାଧୁଙ୍କ ପାଖରେ ଲଗେଇବା ସଇବ ସାଧୁ ସୁକୃତ, ତାହେଲେ ସେଟା ସଇବ ସାଧୁ ସୁକୃତ ମୁଖ୍ୟ ଦ୍ୱାରମ ଅପାବୃତମ। ଇଏ ହେଉଛି ଜୀବନରେ ଉନ୍ନତି ଲାଭ କରିବାର ଉପାୟ ହେଉଛି ଏଇଟା। ଭାଗବତମ ତୃତୀୟ ସ୍କନ୍ଧ ପଚିଶ ଅଧ୍ୟାୟରେ କପିଳଦେବ କହୁଛନ୍ତି, ପ୍ରସଙ୍ଗମ ଅଜରଂ ପାସମ ଆତ୍ମନଃ କବୟୋ ବିଧୁ ସ ଏବ ସାଧୁ ସୁକୃତ ମୁଖ୍ୟ ଦ୍ୱାରମ ଅପାବୃତ। ଏଇ ଯେଉଁ ଆସକ୍ତି ରହିଛି ଇଏ କେବେ ହେଲେ ଚିହ୍ନ ହେବ ନାହିଁ, କିନ୍ତୁ ସେଇ ଆସକ୍ତିକୁ ଯଦି ଆମେ ସାଧୁମାନଙ୍କ ପାଖରେ ଲଗେଇବା ସ ଏବ ସାଧୁ ସୁକୃତ ମୁଖ୍ୟ ଦ୍ୱାରମ ଅପାବୃତମ, ତାହେଲେ ଆମର ମୁକ୍ତିର ଦ୍ୱାର ଖୋଲିଯିବ। ତେଣୁ ଏଇଠି ଗୋଟେ ପ୍ରଶ୍ନ ଆସୁଛି, ସାଧୁ କିଏ? ତେଣୁ ମାଙ୍କର ମନର କଥା ଭାବି ଜାଣିପାରି କପିଳଦେବ କହୁଛନ୍ତି, ବାବା ସାଧୁ ହେଉଛନ୍ତି ତିତିକ୍ଷବ କାରୁଣିକ ସୃହୃଦଂ ସର୍ବଦେହିନା ଅଜାତ ଶତ୍ରବ ଶାନ୍ତା ସାଧବ ସାଧୁଭୂଷଣ। ସାଧୁର ଲକ୍ଷଣ ଦେଉଛନ୍ତି, ଇଏ ହେଉଛି ଗୌଣ ଲକ୍ଷଣ, ମୁଖ୍ୟ ଲକ୍ଷଣ ପରେ କହିବେ। ଗୌଣ ଲକ୍ଷଣରେ କୁହାହେଉଛି ଯେ ତିତିକ୍ଷବ ସାଧୁ, ଏଠି ସାଧୁ ମଧ୍ୟ କୁହାହେଇଛି, ଏଠି ଗଜେନ୍ଦ୍ର ମଧ୍ୟ କହୁଛି ସୁସାଧବ। ସାଧୁର ଲକ୍ଷଣ କ'ଣ କପିଳଦେବ କହୁଛନ୍ତି, ସାଧୁର ଲକ୍ଷଣ ହେଉଛି ସେ ହେଉଛି କୃପା, କୃପାଳୁ, ତିତିକ୍ଷବ, ସବୁକିଛି ସହି ନେବେ ସେ ତିତିକ୍ଷବ। ଭୌତିକ ଜଗତରେ ବିଭିନ୍ନ ଦୁଃଖ ରହିଛି, ତେଣୁ ସେଇଟା ସହି ନେବାଟା ହେଉଛି ସାଧୁର ଲକ୍ଷଣ। ଭଗବତ ଗୀତାରେ ମଧ୍ୟ ଭଗବାନ ପ୍ରଥମେ ଅର୍ଜୁନଙ୍କୁ ସେ କଥା କହିଲେ, ଏ ମାତ୍ରା ସ୍ପର୍ଶାସ୍ତ କୁନ୍ତୟ୍ୟା ଶୀତୋଷ୍ଣ ସୁଖ ଦୁଃଖଦା ଆଗମ ପାୟନ ନିତ୍ୟା ତାଙ୍କ ତିତିକ୍ଷସ ଭାରତ। ଆମ ଶରୀର ଏଭଳି ସୃଷ୍ଟି ହେଇଛି, ଏଥିରେ ଶୀତ ଉଷ୍ଣ ସୁଖ ଦୁଃଖ ଏସବୁ ଅନୁଭବ ହେବ, ତେଣୁ ଇଏ ଆସିବ ଯିବ, ଆଗମ ପାୟନ ନିତ୍ୟା, ଇଏ ହେଉଛି ଅନିତ୍ୟ, ତାଙ୍କ ତିତିକ୍ଷସ ଭାରତ, ସେଇଟାକୁ ତମେ ସହି ନିଅ ତିତିକ୍ଷସ କୁହାଗଲା। ତେଣୁ ଇଏ ଗୋଟେ ସାଧୁର ଲକ୍ଷଣ, ତିତିକ୍ଷବ କାରୁଣିକ, ଜଣେ ତାଙ୍କ ପ୍ରତି ଦୋଷ କଲେ ମଧ୍ୟ ଖାଲି ସେ ସହି ନେବେ ନାହିଁ, ତାଙ୍କୁ କୃପା କରିବେ, ତିତିକ୍ଷବ କାରୁଣିକ। ନିତ୍ୟାନନ୍ଦ ପ୍ରଭୁ ନବଦୀପ ଧାମରେ ଆମେ ରହିଛେ, ମାୟାପୁର ଧାମରେ, ଏଠି ସବୁ ଲୀଳା ସବୁ ହେଇଥିଲା ମହାପ୍ରଭୁଙ୍କ ଲୀଳା। ନିତ୍ୟାନନ୍ଦ ପ୍ରଭୁ ଯେତେବେଳେ ଯାଇଥିଲେ ଭଗବାନ କଥା ପ୍ରଚାର କରିବା ପାଇଁ, ଭଗବାନଙ୍କର ନାମ ପ୍ରଚାର କରିବା ପାଇଁ, ଜଗାଇ ମାଧବଙ୍କୁ ଯେତେବେଳେ କହିଲେ ତୁମେ ମାତାଳ ହେଇକିରି ବ୍ରାହ୍ମଣ କୂଳରେ ଯାହା ହେଇଥିଲେ ମଧ୍ୟ ମାତାଳ ହେଇକି ରହିଛନ୍ତି, ଭଗବାନ ନାମ ଶୁଣିକିରି ବହୁତ କ୍ରୋଧ ପ୍ରକାଶ କରି ମାଧବୀ ଭଗବାନ ମହାପ୍ରଭୁଙ୍କୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ଆଘାତ କଲେ ସେ ମଦଘଡ଼ାରେ, କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କର କପାଳରୁ ରକ୍ତ ସ୍ରାବ ହେଲେ ମଧ୍ୟ, ରୁଧିର ସ୍ରାବ ହେଲେ ମଧ୍ୟ ସେଇଟାକୁ କେବଳ ସହୁନାହାନ୍ତି, ତାଙ୍କୁ କରୁଣା କରୁଛନ୍ତି, କହୁଛନ୍ତି ମାଧାଇ ତମେ ଭଗବାନଙ୍କ ନାମ ନିଅ ଗ୍ରହଣ କର, କିନ୍ତୁ ସେ ପୁଣି ଆହୁରି ମାରିବା ପାଇଁ କୁଡ଼ୁଛି, ତେଣୁ ନିତ୍ୟାନନ୍ଦ ଫେରି ଆସିଛନ୍ତି। ତାପରେ ଚୈତନ୍ୟ ମହାପ୍ରଭୁ ଯାଇଛନ୍ତି ହତ୍ୟା କରିବା ପାଇଁ, ଦୁଇ ଜଣଙ୍କୁ ହତ୍ୟା କରିବା ପାଇଁ ଯାଇ ଜଗାଇ ମାଧାଇ ଭଗବାନ ସୁଦର୍ଶନ ଚକ୍ରକୁ ସ୍ମରଣ କରିଛନ୍ତି, ତେଣୁ ସୁଦର୍ଶନ ଚକ୍ର ମଧ୍ୟ ଆସିଯାଇଛନ୍ତି, କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ସେଥିରୁ କ୍ଷାନ୍ତ କରିଛନ୍ତି। କହୁଛନ୍ତି ପ୍ରଭୁ ଆପଣଙ୍କର ଏଇ ଯେଉଁ ଅବତାର ଏଇଟା ହତ୍ୟା କରିବା ପାଇଁ ଆସିନାହାନ୍ତି ଆପଣ, ଅନ୍ୟ ଅବତାରରେ ଆପଣ ହତ୍ୟା କରନ୍ତି ବିନାଶାୟତ ଦୁଷ୍କୃତା, କିନ୍ତୁ ଇଏ ଅବତାରରେ ଆପଣ ପ୍ରେମ ବିତରଣ କରୁଛନ୍ତି। ତାଙ୍କ ହୃଦୟରେ ଯେଉଁ ଅସୁରଭାବ ରହିଛି, ହୃଦୟରେ ଯେଉଁ ଦୁଷ୍କୃତି ରହିଛି ତାକୁ ଦୂର କରନ୍ତୁ। ତେଣୁ ମହାପ୍ରଭୁଙ୍କ କୃପାରୁ ସେ ଦୁଇ ଜଣ ଶ୍ରେଷ୍ଠ ବୈଷ୍ଣବ ହୋଇଗଲେ, ଜଗାଇ ମାଦାଇ। ତ ଏଇଭଳି ଭାବରେ ଅନେକ ଉଦାହରଣ ରହିଛି ଏ ସାଧୁର ଲକ୍ଷଣ। ଯେତି ଖାଲି ଯେ ସହି ନେବେ ତା ନୁହଁ, ତାଙ୍କ ପ୍ରତି କୃପା କରିବେ। ଏତିକ୍ଷେବ କାରୁଣିକ ସୃହୃଦଂ ସର୍ବଦେହିନା, ଖାଲି ଯେ ମନୁଷ୍ୟମାନଙ୍କ ପ୍ରତି ସେ ସୁହୃଦ ତା ନୁହଁ, ଏଠି ମଧ୍ୟ କୁହାଯାଇ ସୁହୃଦ ଶେଷ ଧାଡ଼ିରେ କୁହାଯାଇ ସୁହୃଦ ସମ୍ୟଗତି। ତେଣୁ ଇଏ ସାଧୁର ଲକ୍ଷଣ ସୁହୃଦ ସର୍ବଦେହିନା, ସବୁ ଜୀବ ପାଖରେ ସେ ସୁହୃଦ। ଅଜାତ ଶତ୍ରୁଭ, ଯଦିଓ ତାଙ୍କର ଅନେକ ଶତ୍ରୁ ରହିଛନ୍ତି କିନ୍ତୁ ସେ ତାଙ୍କୁ ଶତ୍ରୁ ବୋଲି ଗ୍ରହଣ କରନ୍ତି ନାହିଁ, ଯେଭଳି ଭାବରେ ଯୁଧିଷ୍ଠିର ମହାରାଜ। ଯୁଧିଷ୍ଠିର ମହାରାଜ ଯଦିଓ ଦୁର୍ଯ୍ୟୋଧନ ଆଦି କୌରମାନେ ତାଙ୍କୁ ଆରମ୍ଭରୁ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିଛନ୍ତି, ଭୀଷ୍ମଙ୍କୁ ଭୀମଙ୍କୁ ବିଷ ଲଡ଼ୁ ଦେଇଥିଲେ, ଅନେକ ପ୍ରକାର ଚେଷ୍ଟା କରିଛନ୍ତି, କିନ୍ତୁ ଦୁର୍ଯ୍ୟୋଧନଙ୍କର ଏସବୁ ବ୍ୟବହାରକୁ ମଧ୍ୟ ପାଣ୍ଡବମାନେ ବିଶେଷ ଭାବରେ ଯୁଧିଷ୍ଠିର ମହାରାଜ ସେ ତାଙ୍କୁ ଶତ୍ରୁ ବୋଲି ଦେଖୁନଥିଲେ। ତେଣୁ ଯୁଧିଷ୍ଠିର ମହାରାଜଙ୍କ ଗୋଟିଏ ନାଁ ହେଉଛି ଅଜାତ ଶତ୍ରୁ। ଯେଉଁମାନେ ସାଧୁ ସେ ହେଉଛନ୍ତି ଅଜାତ ଶତ୍ରୁଭ, ତାଙ୍କ ଶତ୍ରୁ ଜାତ ହିଁ ନାହାନ୍ତି। ଇଏ ହେଉଛି ସାଧବ ସାଧୁ ଭୂଷଣ, ଏ ସାଧୁର ଭୂଷଣ, ସାଧୁର ସବୁ ଗୁଣ ସବୁ ଏଇଭଳି ଭାବରେ ଅନେକ ଗୁଣ ରହିଛି। ଇଏ କେବଳ ଗୌଣ ଲକ୍ଷଣ। ତାପରେ କପିଳଦେବ ସାଧୁଙ୍କର ମୁଖ୍ୟ ଲକ୍ଷଣ କହୁଛନ୍ତି, ମୟି ଅନନ୍ୟ ଭାବେନ ଭକ୍ତି କରୁଛନ୍ତି ଯେ ଦୃଢ଼ ମଦର୍ଥେ ତକ୍ତ କର୍ମାଣ ତକ୍ତ ସୁଜନ ବାନ୍ଧବ। ଏଠି ଯେଉଁ କୁହାଗଲା ବିମୁକ୍ତ ସଂଜ୍ଞା, ସବୁକିଛି ତ୍ୟାଗ କରିଛନ୍ତି, ସେ ହେଉଛନ୍ତି ପ୍ରକୃତରେ ଇଏ ହେଉଛି ମୁଖ୍ୟ ଲକ୍ଷଣ ସାଧୁର। ମୟି ଅନ୍ୟ ଭାବେନ ଭକ୍ତି କରୁଛନ୍ତି ଯେ ଦୃଢ଼ ଦୃଢ଼ ଭକ୍ତି କରନ୍ତି ଭଗବାନ, ଅନନ୍ୟ ଭାବରେ ଅନ୍ୟ କାହାର ଶରଣ ନ ଯାଇ କେବଳ ଭଗବାନଙ୍କ ଶରଣରେ ଯାଆନ୍ତି। ମଦର୍ଚ୍ଚ ତ୍ୟକ୍ତ କର୍ମଣ, ସବୁ କର୍ମକୁ ସେ ତ୍ୟାଗ କରିଦେଇଛନ୍ତି ଭଗବାନଙ୍କ ଉଦ୍ଦେଶ୍ୟରେ। ଏଭଳିକି ତ୍ୟକ୍ତ ସ୍ୱଜନ ବାନ୍ଧବ, ନିଜର ଲୋକ ବନ୍ଧୁବାନ୍ଧବ ସବୁକୁ ସେ ତ୍ୟାଗ କରିଦେଇଛନ୍ତି ସେ ସାଧୁ। ଇଏ ହେଉଛି ସାଧୁର ମୁଖ୍ୟ ଲକ୍ଷଣ। ସେଥିପାଇଁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ, ସବୁକିଛି ତ୍ୟାଗ କରି ଭଗବାନଙ୍କ ଶରଣରେ ଯିବା, ଇଏ ହେଉଛି ଶ୍ରେଷ୍ଠ, ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ, ହେଉଛି ଶ୍ରେଷ୍ଠ ଭକ୍ତିର ଭକ୍ତର ଲକ୍ଷଣ। ତେଣୁ ଯେଉଁମାନେ ସୁସାଧବ ସେମାନେ ଚରନ୍ତି ଅଲୋକ ଅବ୍ରତ, ଅଲୋକ ବ୍ରତ ଏଇ ଭାଗବତ ଧର୍ମକୁ ସେମାନେ ଆଶ୍ରୟ ଗ୍ରହଣ କରିଛନ୍ତି, ଅବ୍ରଣମ ଯେଉଁଥିରେ କୌଣସି ଛିଦ୍ର ନାହିଁ। ସେଥିପାଇଁ କହିଲେ ଧାବନ ନିମିଲ୍ୟବା ନେତ୍ରୀ ନ ସ୍ଖଳିତ ନ ପତେ ଦିହ, ଆଖି ବୁଝିକିରି ଧାଇଁଲେ ମଧ୍ୟ ସେଥିରେ ପତନ ନାହିଁ କି ସ୍ଖଳନ ନାହିଁ, ଏ ଭାଗବତ ଧର୍ମ ଏଭଳି। ତେଣୁ ବନରେ ସେମାନେ ବିଚରଣ କରନ୍ତି, ଭଗବାନଙ୍କୁ ଅନ୍ୱେଷଣ କରନ୍ତି, ଯେଉଁଭଳି ଭାବରେ ଷଡ଼ ଗୋସ୍ୱାମୀମାନେ ଅନ୍ୱେଷଣ କରୁଥିଲେ ଭଗବାନଙ୍କୁ। ରାଧା କୁଣ୍ଡ ତଟେ କାଳିନ୍ଦୀ ତନୟା ତିରିଚ ବଂଶୀ ବଟେ ପ୍ରେମୋନ୍ମାଦବ ସାତ ଶେଷ ଦଶୟା ଗ୍ରସ୍ତୌ ଭ୍ରମତୌ ସଦା ଗାୟନ୍ତୌ ଚ କଦା ହରିର୍ଗୁଣ ଭାବାଭିଭୂତୌ ମୁଦା ବନ୍ଦେ ରୂପ ସନାତନୌ ରଘୁଯୁଗୌ ଶ୍ରୀଜୀବ ଗୋପାଳକୌ। ହେ ରାଧେ ବ୍ରଜଦେବିକେ ଚଳିତେ ହେ ନନ୍ଦ ସୁନାକୃତା ଶ୍ରୀ ଗୋବର୍ଦ୍ଧନ କଳ୍ପ ପାଦ ପତଳେ କାଳିନ୍ଦୀ ବନେ କୃତା ଗୋସନ୍ତା ବିଧି ସର୍ବତୋପୁରୀ ଖେଦୈ ମହାବୌ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକୁ। ତେଣୁ ଏଇଭଳି ଭାବରେ ଷଡ଼ ଗୋସ୍ୱାମୀମାନେ ଭଗବାନଙ୍କର ଅନ୍ୱେଷଣ କରୁଥିଲେ, କେଉଁଠି ଆପଣ ଅଛନ୍ତି ପ୍ରଭୁ, ଏ ରାଧେ ଏ ଲଳିତେ ବିଶାଖା ବିଶାଖେ ହେ ନନ୍ଦସୁନ କୁଧ, କେଉଁଠି ଆପଣ ଅଛନ୍ତି, ଗୋବର୍ଦ୍ଧନ କଳ୍ପ ପାଦ ତଳେ ଅଛନ୍ତି,
କାଳ ଜୀବନରେ ଅଛନ୍ତି, ଯଦିଓ ସବୁଠାରେ ସେ ଭଗବାନ ଦର୍ଶନ କରୁଥିଲେ, କିନ୍ତୁ ସେ କହୁନଥିଲା ମୁଁ ଭଗବାନ ଦର୍ଶନ କରିଦେଲି ଆଉ ଦରକାର ନାହିଁ, ନା ଦର୍ଶନ କରି ମଧ୍ୟ ସେ କେଉଁଠି ଅଛନ୍ତି ବୋଲି ତାଙ୍କର ଅନ୍ୱେଷଣ ଚାଲିଥିଲା, ଭଗବାନଙ୍କର ଅନ୍ୱେଷଣ ଚାଲିଛି। ତେଣୁ ସେ ସାଧୁର ଲକ୍ଷଣ ଚରନ୍ତି ଅଲୋକ ବ୍ରତ ବ୍ରଣଂ ବନେ, ଏଇ ଯେଉଁ ଭାଗବତ ଧର୍ମରେ କୌଣସି ଛିଦ୍ର ନାହିଁ, ସେଥିପାଇଁ ଭାଗବତମର ଆରମ୍ଭରେ କୁହାଗଲା ଧର୍ମ ପ୍ରଜିତ କୈତବତ୍ର, ଏଥିରେ କୌଣସି କୈତବ ଧର୍ମ ନାହିଁ। ଯାହା ଭଗବତ ଗୀତା ଅନ୍ତିମରେ ଭଗବାନ କହିଲେ, ଭାଗବତମର ଆରମ୍ଭରେ ସେ କଥା ବ୍ୟାସଦେବ କହିଲେ, ଭଗବତ ଗୀତା ଅନ୍ତିମରେ ଭଗବାନ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ, ଅନ୍ୟ ଯେଉଁ ଧର୍ମ ରହିଛି ତା ଦେହରେ କିଛି କିଛି ଛିଦ୍ର ରହିଛି ବା କୈତବ ଧର୍ମ ସବୁ ରହିଛି, ଧର୍ମ ଅର୍ଥ କାମ ମୋକ୍ଷ ଇତ୍ୟାଦି। ଯେଭଳି ଭାବରେ ଭଗବତ ଗୀତାରେ ଭଗବାନ ବିଭିନ୍ନ ଧର୍ମ ବିଷୟରେ ବର୍ଣ୍ଣନା କରିଛନ୍ତି, ଧ୍ୟାନ ଧର୍ମ, ଯୋଗ ଧର୍ମ, ବିଭିନ୍ନ ପ୍ରକାର ଧର୍ମ, କର୍ମ ବେଦରେ ଯେଉଁ କର୍ମକାଣ୍ଡ ଧର୍ମ ରହିଛି, ବର୍ଣ୍ଣାଶ୍ରମ ଧର୍ମ ଇତ୍ୟାଦି ଅନେକ ପ୍ରକାର ଧର୍ମ ବିଷୟରେ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଅନ୍ତିମରେ ଭଗବାନ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ, ଏ ଧର୍ମରେ କିଛି କିଛି ଛିଦ୍ର ରହିଛି ବା କୈତବତା ରହିଛି, ସେଇଟାକୁ ସବୁ ତ୍ୟାଗ କରି ଭଗବାନଙ୍କ ଶରଣରେ ଯିବା, ଇଏ ହେଉଛି ପ୍ରକୃତ ଧର୍ମ, ଇଏ ହେଉଛି ଅଲୌକ ବ୍ରତ। ଆଉ ବ୍ରଣଂ ବନେ, ଏଥିରେ କୌଣସି ବ୍ରଣ କୌଣସି ଛିଦ୍ର ନାହିଁ। ତେଣୁ ଭଗବତ ଗୀତା ଯେଉଁଠି ଶେଷ ହେଇଛନ୍ତି ସେଠୁ ଭାଗବତମ ଆରମ୍ଭ ହେଇଛନ୍ତି। ଭାଗବତମ ଆରମ୍ଭରେ କୁହାଯାଉଛି ଧର୍ମ ପ୍ରଜିତ କୈତବତ୍ର, କୈତବ ଧର୍ମକୁ ଏଥିରେ ବାଦ ଦିଆଯାଇଛି। ପରମ ନିର୍ମକ୍ଷରଣାଙ୍କତା, ଯେଉଁମାନେ ପରମ ନିର୍ମକ୍ଷର, ଭୌତିକ ଜଗତରେ ସମସ୍ତଙ୍କର ମତ୍ସରତା ରହିଛି, ଈର୍ଷା ରହିଛି, ପରର ଦୁଃଖ ଦେଖିଲେ ସେମାନେ ଆନନ୍ଦିତ ହୁଅନ୍ତି, ପରର ସୁଖ ଦେଖିଲେ ସେମାନେ ଦୁଃଖିତ ହୁଅନ୍ତି, ଇଏ ହେଉଛି ମତ୍ସରତା। କିନ୍ତୁ ଯେଉଁମାନେ ପରମ ନିର୍ମତ୍ସର ସେମାନେ ଏହି ଭାଗବତ ଧର୍ମକୁ ଆସ୍ୱାଦନ କରିପାରିବେ, କାରଣ ଏଥିରେ କୌଣସି ଛିଦ୍ର ନାହିଁ, ସବୁ କୈତବ ଧର୍ମକୁ ବାଦ ଦିଆଯାଇଛି। ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମତ ଶରଣାଂଶତା ବେଦ୍ୟମ ବାସ୍ତବ ମାତ୍ର ବସ୍ତୁ, ଏହି ଶ୍ଳୋକରେ ତିନିଥର ଅତ୍ର କୁହାଯାଇଛି। ଏଠି ବେଦ୍ୟମ ବାସ୍ତବ ମାତ୍ର ଅତ୍ର ବସ୍ତୁ, ବାସ୍ତବ ବସ୍ତୁ ଏଇଥିରେ ହିଁ କୁହାଯାଇଛି, ଅନ୍ୟ କୌଣସିରେ କୁହାଯାଇ ନାହିଁ, ଭାଗବତ ଧର୍ମରେ ହିଁ କୁହାଯାଇଛି। ଶିବଦମ୍ ତାପତ୍ର ମୂଳନମ୍, ଶିବଦମ୍ ଇଏ ମଙ୍ଗଳ ପ୍ରଦାନ କରିବ, ଏଠି କୁହାଯାଉଛି ସୁମଙ୍ଗଳ ପଦ, ସୁମଙ୍ଗଳ ପଦ ଏଇ ଶିବଦମ୍ ବୋଲି କୁହାଯାଉଛି, ଭାଗବତମ କୁହାଗଲା ଶିବଦମ୍। ତାପତ୍ର ଉନ୍ମିଳନମ୍, ଏଠି ତାପରୁ ସବୁ ଅମଙ୍ଗଳକୁ ଦୂର କରିବ। ଶ୍ରୀମଦ୍ ଭାଗବତେ ମହାମୁନି କୃତେ, ଏ ଯେଉଁ ଶ୍ରୀମଦ୍ ଭାଗବତ ଏ ପରମ୍ପରାରେ ଭଗବାନଙ୍କଠାରୁ ଆସୁଛନ୍ତି, ନାରାୟଣ କୃଷ୍ଣଙ୍କ ଠାରୁ ଆସୁଛନ୍ତି ଭାଗବତ ମହାମୁନି, କିମ୍ବା ପରେ ଈଶ୍ୱର ଆଉ କେଉଁ ଈଶ୍ୱର ଅଛନ୍ତି, ଶ୍ରୀମଦ୍ ଭାଗବତଙ୍କ ଶ୍ରେଷ୍ଠ ଈଶ୍ୱର, ଇଏ ହେଉଛନ୍ତି ଭଗବାନଙ୍କର ଶ୍ରୀ ଅଙ୍ଗ। ସଦ୍ୟ ହୃଦୟ ବୃଦ୍ଧି ଅତ୍ର, ଅତ୍ର ଏ ଭାଗବତମ ପାଠ କଲେ ହିଁ ଭଗବାନ ହୃଦୟରେ ମନ୍ଦି ହେଇଯିବେ, ସଦ୍ୟ ହୃଦୟ ଅବରୁଦ୍ଧ ଅତ୍ର କୃତିଭି ସ୍ତୁତୃଷ୍ଟିଭି ସତ୍କ୍ଷଣା, ଯେଉଁମାନେ କୃତିଭି ଏମାନେ ପ୍ରକୃତିର ବିଦ୍ୱାନ ବ୍ୟକ୍ତି, ଶୁଶ୍ରୁଭି ଶୁଶ୍ରୁଷୁଭି କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, ଶୁଶ୍ରୁଷୁଭି ତତ୍କ୍ଷଣାତ୍ ଭଗବାନ ତାଙ୍କ ହୃଦୟରେ ବନ୍ଦୀ ହେଇଯାନ୍ତି। ତେଣୁ ସେଇ ଭଗବାନ କିଭଳି ନା ଭୂତାତ୍ମ ଭୂତା ଶ୍ରୁହୃଦ, ସେ ସମସ୍ତଙ୍କର ସବୁ ଭୂତାଙ୍କର ସମସ୍ତଙ୍କ ହୃଦୟରେ ରହିଛନ୍ତି ଆତ୍ମଭୂତା, ସେ ଭୂତାତ୍ମ ଭୂତା ସମସ୍ତଙ୍କର ସେ ହେଉଛନ୍ତି ସୁହୃଦ, ତେଣୁ ତାଙ୍କର ଭକ୍ତ ମଧ୍ୟ ସମସ୍ତଙ୍କ ପ୍ରତି ସେ ସୁହୃଦ, ଯେଭଳି ଭଗବାନ ସମସ୍ତଙ୍କର ସୁହୃଦ, ସମସ୍ତ ଈଶ୍ୱର ସର୍ବଭୂତାନା ହୃଦୟ ଅର୍ଜୁନ ଦୃଷ୍ଟି, ସମସ୍ତ ଜୀବଙ୍କ ହୃଦୟରେ ଭଗବାନ ରହିଛନ୍ତି। ତେଣୁ ଯେଉଁମାନେ ସୁମଙ୍ଗଳ, ଯେଉଁମାନେ ସୁସାଧବ, ଯେଉଁମାନେ ସେମାନେ ମଧ୍ୟ ସମସ୍ତ ଜୀବଙ୍କର କଲ୍ୟାଣ କରିବା ପାଇଁ ଚେଷ୍ଟା କରନ୍ତି,
କିଭଳି ନାଇ ଭଗବାନ କଥା ପ୍ରଚାର ମାଧ୍ୟମରେ ପ୍ରଭୁପାଦ ମହାରାଜ କହୁଛନ୍ତି କଥା ତାଙ୍କ ଭାବାର୍ଥରେ ଭଗବାନ କଥା ପ୍ରଚାରଟା ହେଉଛି ସବୁଠାରୁ ଶ୍ରେଷ୍ଠ ମଙ୍ଗଳମୟ କାର୍ଯ୍ୟ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଯା ଇଦଂ ପରମ ଗୁହ୍ୟଂ ମଦ୍ଭକ୍ତିଷୁ ବିଧାସତି ଭକ୍ତିଂ ନ ଚ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟକୃତମ। ଭଗବାନଙ୍କର ଆଉ କିଏ ପ୍ରିୟତମ ନାହାନ୍ତି, ସବୁଠାରୁ ପ୍ରିୟତମ ହେଉଛନ୍ତି ସିଏ ଯେ ଏଇ ଯେଉଁ ଗୁହ୍ୟତମ ଜ୍ଞାନ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ସେଇ ଗୁହ୍ୟତମ ଜ୍ଞାନକୁ ଯିଏ ଭଗବାନଙ୍କ ଭକ୍ତମାନଙ୍କ ପାଖରେ ପ୍ରଚାର କରନ୍ତି ତାଙ୍କଠାରୁ ଅଧିକ କିଏ ଭଗବାନଙ୍କ ପ୍ରିୟତମ ନୁହନ୍ତି। ତେଣୁ ସବୁ ଜୀବର ମଙ୍ଗଳ ପାଇଁ ସାଧୁମାନେ ଚେଷ୍ଟା କରନ୍ତି, ସାଧୁମାନେ ସବୁ ଜୀବର ମଙ୍ଗଳ ପାଇଁ କାର୍ଯ୍ୟ କରନ୍ତି। କେମିତି ଜୀବର କଲ୍ୟାଣ ହେବ, କେମିତି ଜୀବ ଉଦ୍ଧାର ହେବ, ଜୀବ ଉଦ୍ଧାର ପାଇଁ ପ୍ରଭୁପାଦ ମହାରାଜ ଯାଇଥିଲେ 69 ବର୍ଷ ବୟସରେ ଯାଇଥିଲେ ଆମେରିକା ଏବଂ ଜୀବଙ୍କୁ ଉଦ୍ଧାର କରିଛନ୍ତି ପ୍ରକୃତରେ। ଆଜି ସାରା ପୃଥିବୀର ଲୋକ ଏଇଠି ମାୟାପୁର ଆସିଛନ୍ତି ପ୍ରଭୁପାଦଙ୍କର ପୁଷ୍ପ ସମାଧିରେ ତାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁମାନେ ସାଧୁ ସେମାନେ ଏଠି ଯେଉଁ କୁହାଗଲା ବଣରେ ବିଚରଣ କରନ୍ତି, ବଣରେ ବିଚରଣ କରନ୍ତି, ବଣରେ ଭଗବାନଙ୍କର ଅନ୍ୱେଷଣ କରିବା ପାଇଁ ବନକୁ ଯାଆନ୍ତି, କିନ୍ତୁ ତାଙ୍କଠାରୁ ଆହୁରି ଅଧିକ କରୁଣା ହେଉଛି କେଉଁମାନଙ୍କର ନା ଯେଉଁମାନେ ଏଇ ଯେଉଁ ବଣକୁ ନ ଯାଇକିରି ଏଇଠି ମଧ୍ୟ ସହର ଭିତରେ ରହିକରି ମଧ୍ୟ ଏଇ ଜୀବର କଲ୍ୟାଣ ପାଇଁ ଚେଷ୍ଟା କରନ୍ତି। ତେଣୁ ସେ କଥା ପ୍ରହ୍ଲାଦ ମହାରାଜ କହୁଛନ୍ତି ତାଙ୍କ ଭାଗବତମ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ଗୋଟେ ସ୍ତୁତିରେ ସେ କହୁଛନ୍ତି ପ୍ରାୟଣ ଦେବ ମୁନୟା ସ୍ୱବିମୁକ୍ତି କାମ ମୌନମ ଚରନ୍ତି ବିଜନୀ ନା ପରାର୍ଥ ନିଷ୍ଠା ନୈତ୍ୟାନ କୃପଣା ବିମାହ। ତେଣୁ ପ୍ରାୟ ସାଧାରଣତଃ ଦେବ ମୁନୟା ହେ ପ୍ରଭୁ ମୁନିମାନେ ସେମାନେ ସ୍ୱବିମୁକ୍ତି କାମ ନିଜର ମୁକ୍ତି ପାଇଁ ସେମାନେ ଚେଷ୍ଟା କରନ୍ତି। ମୌନଂ ଚରନ୍ତି ବିଜନେ ବଣରେ ଯାଇ ଜନଶୂନ୍ୟ ସ୍ଥାନରେ ବିଜନ ଯେଉଁଠି ରହିଛି ଜନଶୂନ୍ୟ ସ୍ଥାନରେ ରହି ଆପଣଙ୍କର ଆରାଧନା କରନ୍ତି, ଆପଣଙ୍କର ଅନ୍ୱେଷଣ କରନ୍ତି। ମୌନଂ ଚରନ୍ତି ବିଜନେ ନ ପରାର୍ଥ ନିଷ୍ଠା, କିନ୍ତୁ ଅନ୍ୟର କେମିତି ମଙ୍ଗଳ ହେବ ସେଥିପାଇଁ ତାଙ୍କର କୌଣସି ଆଗ୍ରହ ନଥାଏ, ନିଜେ କେମିତି ମୁକ୍ତି ପାଇବେ, ନିଜର କେମିତି କଲ୍ୟାଣ ହେବ ସେ କଥା ଚିନ୍ତା କରନ୍ତି। କିନ୍ତୁ ପ୍ରହ୍ଲାଦ କହୁଛନ୍ତି ନୈତାନ ବିହାୟ କୃପଣାନ ବିମୁଖ୍ୟ ଏକ ପ୍ରଭୁ ଏଇ କୃପଣ ବ୍ୟକ୍ତିମାନେ ଯେଉଁମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି ସେମାନଙ୍କୁ ତ୍ୟାଗ କରି ମୁଁ ଯିବା ପାଇଁ ଚାହୁଁନାହିଁ। ନୈତାନ ବିହାୟ କୃପଣାନ ବିମୁଖ୍ୟ ମୋର ଏକା ମୁକ୍ତି ପାଇବା ପାଇଁ ଚାହୁଁନାହିଁ। ନାନ୍ୟଂ ତ୍ୱଦଶ ଶରଣଂ ଭ୍ରମତୁ ଅନୁପସ୍ୟେ ଆପଣଙ୍କ ଛଡ଼ା ଆଉ କାହାକୁ ମୁଁ ଦେଖୁନାହିଁ ଯେ ତାଙ୍କୁ ଉଦ୍ଧାର କରିବେ। ନାନ୍ୟଂ ତ୍ୱଦଶ ଶରଣଂ ଭ୍ରମତୁ ଅନୁପସ୍ୟେ ତେଣୁ ମୁଁ ଚାହୁଁଛି ଏ ଜୀବମାନଙ୍କର କଲ୍ୟାଣ କରିବା ପାଇଁ, ଜୀବମାନଙ୍କର ଉଦ୍ଧାର କରିବା ପାଇଁ। ତେଣୁ ଯେଉଁମାନେ ମୁନିମାନେ ଜଙ୍ଗଲରେ ରହନ୍ତି ବା ବଣକୁ ଯାଆନ୍ତି ବା ହିମାଳୟରେ ରହି ତପସ୍ୟା କରନ୍ତି ସେମାନେ ହୁଅନ୍ତି ଭଜନାନନ୍ଦୀ, ନିଜର ଭଜନ ପାଇଁ ଚେଷ୍ଟା କରନ୍ତି, ନିଜର ଉନ୍ନତି ପାଇଁ ଚେଷ୍ଟା କରନ୍ତି, କିନ୍ତୁ ଆଉ ଯେଉଁମାନେ ଭକ୍ତ ଅଛନ୍ତି ସେମାନେ ଗୋଷ୍ଠୀନନ୍ଦୀ, ଗୋଷ୍ଠୀରେ ରହି ଭଗବାନଙ୍କୁ ଭଜନ କରନ୍ତି, ଲୋକମାନଙ୍କର ଉପକାର ପାଇଁ ସେମାନେ ଭଗବାନ କଥା ପ୍ରଚାର କରନ୍ତି। ସେଥିପାଇଁ ମହାପ୍ରଭୁ ଭବିଷ୍ୟତବାଣୀ ଦେଇଥିଲେ ପୃଥିବୀତେ ଆଚ୍ଛତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବେ ମୋର ନାମ। ମହାପ୍ରଭୁ ଆସିଛନ୍ତି ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ, ତେଣୁ ଏଇ ନବଦ୍ୱୀପରେ ସେ ଯାହା ଜନ୍ମ ହୋଇ ଜନ୍ମଗ୍ରହଣ କରି ଆବିର୍ଭାବ ହୋଇ ଏ ମାୟାପୁର ଧାମରେ ନବଦ୍ୱୀପରେ ଆବିର୍ଭାବ ହୋଇ ଏଠି 24 ବର୍ଷ କାଳ ଲୀଳା କଲେ, ଏବଂ 24 ବର୍ଷର ଶେଷରେ ଯେଉଁ ମାଘ ମାସ, ସେଇ ମାଘ ମାସରେ କାଟୁଆ ଯାଇ ସେଠାରେ ସନ୍ନ୍ୟାସ ଗ୍ରହଣ କଲେ। ଯୁବମାନଙ୍କୁ ଉଦ୍ଧାର କରିବା ପାଇଁ 24 ବର୍ଷ ବୟସରେ ଯୁବତୀ ପତ୍ନୀ ରହିଛନ୍ତି, ବିଧବା ମା ରହିଛନ୍ତି, କିନ୍ତୁ ତଥାପି ସେମାନଙ୍କୁ ତ୍ୟାଗ କରିଦେଲେ ଲୋକମାନଙ୍କର କଲ୍ୟାଣ ପାଇଁ। ତେଣୁ ସନ୍ନ୍ୟାସ ଗ୍ରହଣ କରି ଓଡ଼ିଶା ଦେଶବାସୀମାନଙ୍କୁ ଉଦ୍ଧାର କରିବା ପାଇଁ ପୁରୀରେ ଯାଇ ରହିଲେ। ଯଦିଓ ସନ୍ନ୍ୟାସ ଗ୍ରହଣ କରି ସେ ଯାଉଥିଲେ ବୃନ୍ଦାବନକୁ, ଭାଗବତ ଏକାଦଶ ସ୍କନ୍ଦ 23 ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଅବନ୍ତି ବ୍ରାହ୍ମଣ ଯେଉଁ ଶ୍ଳୋକକୁ ଗାନ କରିଥିଲେ ସେଇ ଶ୍ଳୋକ ପାଠ କରିକରି ଯାଉଥିଲେ। ଏତାଂ ସ୍ୱାସ୍ଥାୟ ପରାତ୍ମନିଷ୍ଠା ଅଧ୍ୟାସିତଂ ପୂର୍ବତମେର୍ମହର୍ଷିଭି ଅହଂତରିଷ୍ୟାମି ଦୁରନ୍ତ ପାରଂ ତମୋ ମୁକୁନ୍ଦାଙ୍ଘ୍ରି ନିଷେବୈବ। ପ୍ରଭୁପାଦ ମହାରାଜ କହନ୍ତି ଯେଉଁମାନେ ସନ୍ନ୍ୟାସ ନିଅନ୍ତି ଏହି ଶ୍ଳୋକ ସେମାନେ ଆବୃତ କରନ୍ତି। ଏତାଂଶ ଆସ୍ଥାୟ ପରାତ୍ମନିଷ୍ଠା, ଭଗବାନ ପରାତ୍ମା ପରମାତ୍ମାଙ୍କ ପାଖରେ ମୋର ନିଷ୍ଠା, ମୋର ଆସ୍ଥାକୁ ସ୍ଥାପନ କରୁଛି। ଅଧ୍ୟାସିତ ପୂର୍ବତମ, ଏବଂ ଏହିଭଳି ଭାବରେ ପୂର୍ବତମ ଅତୀତରେ ବହୁତ ମହର୍ଷିମାନେ ଏହିଭଳି ଭାବରେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି। ଏବଂ ଅହଂ କରିଷ୍ୟାମି, ସେମାନେ ଯେଉଁଭଳି ଭାବରେ ପାର ହୋଇଯାଇଥିଲେ ବବସାଗରକୁ, ସେହିଭଳି ଭାବରେ ମୁଁ ମଧ୍ୟ ପାର ହୋଇଯିବି। ଦୁରନ୍ତ ପାରମ, ଯଦିଓ କେହି ପାର ହୋଇପାରନ୍ତି ନାହିଁ ଏ ବବସାଗର, କିନ୍ତୁ ମୁଁ ପାର ହୋଇଯିବି। ଅହଂ କରିଷ୍ୟାମି ଦୁରନ୍ତ ତମ ମୁକୁନ୍ଦାଙ୍ଘ୍ରି ନିଷେବୈବ। ଏଇ ତମ, ଏଇ ଯେଉଁ ଭୌତିକ ଜଗତ ଯେଉଁ ତମ ରହିଛି, ଅନ୍ଧକାର ରହିଛି, ୟାକୁ ମୁଁ ପାର ହୋଇଯିବି। କିଭଳି ନା ମୁକୁନ୍ଦାଙ୍ଘ୍ରି ନିଷେବୈବ, ମୁକୁନ୍ଦ ଯିଏକି ମୁକ୍ତି ପ୍ରଦାନ କରନ୍ତି ବା ମୁକ୍ତିକୁ ମଧ୍ୟ କୁତ୍ସିତ କରି ଭକ୍ତି ପ୍ରଦାନ କରନ୍ତି, ସେଇ ମୁକୁନ୍ଦ ତାଙ୍କର ତମ ମୁକୁନ୍ଦାଙ୍ଘ୍ରି ନିଷେବ, ତାଙ୍କର ପାଦପଦ୍ମର ସେବା ମାଧ୍ୟମରେ ଏ ଭବସାଗରକୁ ମୁଁ ବହୁତ ସହଜରେ ପାର ହୋଇଯିବି। ତେଣୁ ଏହିଭଳି ଭାବରେ ମହାପ୍ରଭୁ ଯେତେବେଳେ ଏହି ଶ୍ଳୋକ ଆବୃତ କରି ବୃନ୍ଦାବନ ଅଭିମୁଖ ଯାତ୍ରା କରୁଥିଲେ, ନିତ୍ୟାନନ୍ଦ ପ୍ରଭୁ ଏବଂ ତାଙ୍କର ଆଉ କେତେ ଜଣ ଯେଉଁ ସହଚର ଥିଲେ ତାଙ୍କୁ ପୁଣି ଘିନି ଆସିଲେ, ବାଟ ଘୋଡ଼େଇକିରି ବାଟ ଭୁଲେଇକିରି ଘିନି ଆସିଲେ, ପୁଣି ଏ ନବଦ୍ୱୀପକୁ ଘିନି ଆସିଲେ। ତାପରେ ସେ କିଛି ଦିନ ଶାନ୍ତିପୂର୍ବ ଅଦ୍ୱୈତାଚାର୍ଯ୍ୟଙ୍କ ଗୃହରେ ରହି ତାପରେ ସେ ଜଗନ୍ନାଥ ପୁରୀ ଅଭିମୁଖେ ଚାଲିଲେ। ସେଠି 24 ବର୍ଷ କାଳ ଲୀଳା କରିଛନ୍ତି, 1510ରୁ 1534 ସେ 24 ବର୍ଷ କାଳ ସେଠି ଲୀଳା କରିଥିଲେ। ତେଣୁ ସେ ଏଇ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ସବୁ ଆସିଛନ୍ତି, ଉଦ୍ଧାର କରିବା ପାଇଁ ସବୁ ଭାରତବର୍ଷରେ ଭଗବାନ ତାଙ୍କର ଭଗବାନଙ୍କର ଏଇ ଯେଉଁ କଳିଯୁଗର ଯୁଗ ଧର୍ମ ହରିନାମ ନାମ କୀର୍ତ୍ତନ, ଏଇ କୀର୍ତ୍ତନକୁ ପ୍ରଚାର କରିଛନ୍ତି, ସଂକୀର୍ତ୍ତନ ହିଁ ପିତରୁ। ଏବଂ ବିଶେଷ ଭାବରେ ଭବିଷ୍ୟତବାଣୀ ଦେଇଥିଲେ ମୋର ନାମ ସାରା ଜଗତରେ ପ୍ରଚାରିତ ହେବ। ତେଣୁ ଆଜି ସାରା ଜଗତରେ ଭଗବାନଙ୍କ ନାମ ପ୍ରଚାର ହେଉଛି। ତେଣୁ ଜଗତବାସୀ ସମସ୍ତେ ଏହି ଉଦ୍ଧାର ହେଉଛନ୍ତି ମହାପ୍ରଭୁଙ୍କ କୃପାରୁ। ତାଙ୍କର ଶୁଦ୍ଧ ଭକ୍ତ ଶ୍ରୀ ପ୍ରଭୁପାଦ ମହାରାଜ ସମସ୍ତଙ୍କୁ କୃପା କରିଛନ୍ତି। ତେଣୁ ଆମେ ମଧ୍ୟ ତାଙ୍କର କୃପାରୁ ଆଜି ଏଠାରେ ଭକ୍ତିଶାସ୍ତ୍ରୀ କରୁଛୁ। ତେଣୁ ଆମକୁ ଗୋଟେ ସୁଯୋଗ ମିଳିଲା, ଆମେ କିଛି ଭାଗବତ ଶ୍ଳୋକ ଆଲୋଚନା କଲେ, ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଏତାଇ ଗୌର ଆନନ୍ଦେ।